ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ରେ ଭାରତର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ସେମିକଣ୍ଡକ୍ଟର ପ୍ରକଳ୍ପର ହେଲା ଶିଳାନ୍ୟାସ। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଓ ଉଚ୍ଚମାନର କମ୍ପ୍ୟୁଟିଂ କ୍ଷେତ୍ରରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ କହିଲେ ମୁଖ୍ୟମନ୍ତ୍ରୀ। ଭାରତରେ ଗତ 12 ବର୍ଷରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 6 ଗୁଣ ବୃଦ୍ଧି ପାଇଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା। ଲୋକମାନଙ୍କ ସୁରକ୍ଷା ଲାଗି ସରକାର ନିର୍ମାଣ କରିବେ ଅଧିକ ସଂଖ୍ୟାର ଆଶ୍ରୟସ୍ଥଳୀ। ଯକୃତର ଉପଯୁକ୍ତ ଯତ୍ନ ଓ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯକୃତ ଦିବସ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ 10ଟି ଜିଲ୍ଲାକୁ ସତର୍କ ସୂଚନା ଜାରି। ବିକଶିତ ଭାରତର ପରିକଳ୍ପନା ପୂର୍ବୋଦୟର ବିକାଶ ବିଶେଷ ଭାବରେ ଓଡ଼ିଶାରୁ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ଠାରେ ଭାରତର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଆଜି ପ୍ରଥମଥର ଏଭଳି ଏକ କାର୍ଯ୍ୟର ମୂଳଦୁଆ ସ୍ଥାପନ କରାଯାଇଛି ଯାହା ଦେଶର ପ୍ରଥମ ଅତ୍ୟାଧୁନିକ 3D ପ୍ୟାକେଜିଂ ପ୍ରକଳ୍ପ ସାବ୍ୟସ୍ତ ହୋଇଛି। ବିଶ୍ୱର ପ୍ରମୁଖ କମ୍ପାନୀ ଇଣ୍ଟେଲ, ଲାକେଟ୍ ମାର୍ଟିନ୍ ଏବଂ ଆପ୍ଲାଇଡ୍ ମ୍ୟାଟେରିଆଲ୍ସ ଭଳି ପ୍ରତିଷ୍ଠାନ ଓଡ଼ିଶାରେ 3D ଗ୍ଲାସ୍ ସମାଧାନ ସହ ସମ୍ପର୍କିତ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପରୁ ପ୍ରସ୍ତୁତ ହେବାକୁ ଥିବା ଉପାଦାନଗୁଡ଼ିକ ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥା ଏବଂ ଉଚ୍ଚମାନର କମ୍ପ୍ୟୁଟିଂ ତଥା ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ 2500 ଜଣ ନିଯୁକ୍ତି ପାଇବେ ବୋଲି କୁହାଯାଉଛି। ସେ କହିଛନ୍ତି, ଆଜି ଶିଳାନ୍ୟାସ ହୋଇଥିବା ପ୍ରକଳ୍ପରେ କମ୍ପାନୀଗୁଡ଼ିକ ପକ୍ଷରୁ 2000 କୋଟି ଟଙ୍କା ନିବେଶ କରାଯାଇଛି ଏବଂ ପ୍ରତିବର୍ଷ ପ୍ରାୟ 70,000 ଗ୍ଲାସ୍ ପ୍ୟାନେଲ୍ ଏବଂ 50 ମିଲିୟନ୍ ଆସେମ୍ବଲ୍ଡ ୟୁନିଟ୍ ଏବଂ 13,200 ଆଧୁନିକ 3D AI ମଡ୍ୟୁଲ୍ ପ୍ରସ୍ତୁତ କରାଯିବ।
3D ଗ୍ଲାସ୍ ସଲ୍ୟୁସନ୍ ସେମିକଣ୍ଡକ୍ଟର କମ୍ପାନୀ ପାଇଁ ଆଜି ଶିଳାନ୍ୟାସ କରାଗଲା। ଆମ ଦେଶର ନୁହେଁ, ସାରା ବିଶ୍ୱରେ ମଧ୍ୟ ଏକ ଅଗ୍ରଣୀ ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍। ଏଥିରୁ ପ୍ରସ୍ତୁତ ହେଉଥିବା କମ୍ପୋନେଣ୍ଟ ଗୁଡ଼ିକ ଆଗାମୀ ଦିନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍, ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ ଏବଂ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଯାଉଛି। ଏହି 3D ଗ୍ଲାସ୍ ସଲ୍ୟୁସନ୍ କମ୍ପାନୀର କମ୍ପୋନେଣ୍ଟ ଗୁଡ଼ିକ ଦେଶରେ ପ୍ରଥମ ଥର ପାଇଁ ଆମର ଏଇ ଓଡ଼ିଶାରେ, ଏଇ ଭୁବନେଶ୍ୱରରେ, ଏହି ପବିତ୍ର ମାଟିରେ ତାର ପ୍ରଡକ୍ସନ କରାଯିବ।
ଭାରତରେ ଗତ 12 ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ 6 ଗୁଣ ବୃଦ୍ଧି ପାଇଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଭାରତ ଏବେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ନେବା ସ୍ତରକୁ ଅଗ୍ରସର ହେଉଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ରେ 3D ଗ୍ଲାସ୍ ପ୍ୟାକେଜିଂ ୟୁନିଟ୍ର ଶିଳାନ୍ୟାସ ପର୍ବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ବିଶ୍ୱର ସବୁଠାରୁ ଅତ୍ୟାଧୁନିକ 3D ପ୍ୟାକେଜିଂ ଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦନ କରିବ। ସେ କହିଛନ୍ତି, ଉନ୍ନତ ପ୍ରଯୁକ୍ତିବିଦ୍ୟା ଜ୍ଞାନକୌଶଳ ବ୍ୟବହାର କରି ଭାରତ ଏବେ ବିଶ୍ୱର ଦ୍ୱିତୀୟ ପ୍ରମୁଖ ମୋବାଇଲ୍ ଉତ୍ପାଦନକାରୀ ଭାବେ ଉଭା ହେଉଛି।
ଓଡ଼ିଶାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ଏହାର ଫାଉଣ୍ଡେସନ ଷ୍ଟୋନ୍ ଲେ ହେବ। ଓଡ଼ିଶା ଗୋଟେ ମିନେରାଲ ମେଟାଲରୁ ଇଲେକ୍ଟ୍ରୋନିକ୍ସ ହବ୍ ହେବାକୁ ଯାଉଛି। ସେଥିରେ ଏହି ପ୍ଲାଣ୍ଟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଆଉ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କର ଯାହା ବହୁତ ଉତ୍ସାହ ସହିତ ଓଡ଼ିଶାର ଡେଭଲପମେଣ୍ଟ ପାଇଁ କାର୍ଯ୍ୟ ଚାଲିଛି, ସେଥିରେ ଏହି ପ୍ଲାଣ୍ଟ ବହୁତ ସେମିକଣ୍ଡକ୍ଟର ପ୍ଲାଣ୍ଟ ବହୁତ ସହଯୋଗ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଥିବା ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ଅଧିକ ବଜେଟ୍ ଆବଣ୍ଟନ ହୋଇଥିବା କହିଛନ୍ତି। ଭୁବନେଶ୍ୱରରେ ବିକଶିତ ହୋଇଥିବା ନୂଆ ରେଳ ଷ୍ଟେସନ୍ ଭଳି ଆଗାମୀ ଦିନରେ ଓଡ଼ିଶାରେ ଆହୁରି 69ଟି ଅତ୍ୟାଧୁନିକ ରେଳ ଷ୍ଟେସନ୍ ପାଇଁ ବିକାଶ କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏହାର ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି ସରକାର ଅଧିକ ସଂଖ୍ୟାର ଆଶ୍ରୟସ୍ଥଳୀ ନିର୍ମାଣ କରିବେ। ରାଜସ୍ୱ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାପାଳମାନେ ଆଶ୍ରୟସ୍ଥଳ ନିର୍ମାଣ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ସ୍କୁଲ୍ ଛୁଟି ପାଇଁ ରାଜସ୍ୱ ଏବଂ ଗଣଶିକ୍ଷା ବିଭାଗ ମଧ୍ୟରେ ଆଲୋଚନା ହୋଇଛି। ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଥିବା ଅଞ୍ଚଳରେ ସ୍କୁଲ୍ ଛୁଟି ପାଇଁ ସମ୍ପୃକ୍ତ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ନିଷ୍ପତ୍ତି ନେବା ଲାଗି କ୍ଷମତା ପ୍ରଦାନ କରାଯାଇଛି। ଅସହ୍ୟ ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲିଠାରୁ 23 ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଏହି ସମୟ ମଧ୍ୟରେ ବନ୍ଦ ରହିବ। ତେବେ ପରୀକ୍ଷା ନିର୍ଘଣ୍ଟରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହରେ ଦିନ ତାପମାତ୍ରା 3ରୁ 4 ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଥିବାବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ 9ଟି ଜିଲ୍ଲାରେ ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାର୍ଗଦର୍ଶିକା ଅନୁଯାୟୀ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲାରେ ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିବା ବେଳେ ବୌଦ୍ଧ, ସୋନପୁର ଓ ଝାରସୁଗୁଡ଼ା ଜିଲ୍ଲାରେ 22 ତାରିଖ ଯାଏଁ ଏବଂ କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା 21 ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ନବରଙ୍ଗପୁରରେ ମଧ୍ୟ ଆସନ୍ତାକାଲିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏବଂ ମୟୂରଭଞ୍ଜରେ 23 ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଯକୃତର ଉପଯୁକ୍ତ ଯତ୍ନ ନେବା ଏବଂ ଏହାର ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଯକୃତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି କଠିନ ଅଭ୍ୟାସ, ଦୃଢ଼ ଯକୃତ। ବିଶ୍ୱବ୍ୟାପୀ ପ୍ରାୟ 1.5 ନିୟୁତ ଲୋକ ଦୀର୍ଘକାଳୀନ ଯକୃତ ରୋଗରେ ପୀଡ଼ିତ ହୋଇଥିବାବେଳେ ବାର୍ଷିକ 20 ଲକ୍ଷ ରୋଗୀଙ୍କର ମୃତ୍ୟୁ ହେଉଥିବା ଜଣାପଡ଼ିଛି। ସୁସ୍ଥ ଖାଦ୍ୟ ଅଭ୍ୟାସ, ବ୍ୟାୟାମ, ମଦ୍ୟପାନ ନ କରିବା ଏବଂ ପ୍ରାରମ୍ଭିକ ଯାଞ୍ଚ ମାଧ୍ୟମରେ ଫ୍ୟାଟି ଲିଭର ଏବଂ ସିରୋସିସ୍ ଭଳି ଯକୃତ ରୋଗକୁ ପ୍ରତିରୋଧ କରାଯାଇପାରିବ। ବିଶ୍ୱ ଯକୃତ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ସହିତ ଏକ ସୁସ୍ଥ ଯକୃତ ଏବଂ ଏକ ସୁସ୍ଥ ଭବିଷ୍ୟତ ପାଇଁ ପ୍ରତ୍ୟେକ ଦିନ ଭଲ ନିଷ୍ପତ୍ତି ନେବାକୁ ଆହ୍ୱାନ ଦେଇଛନ୍ତି। ଏକ ସୁସ୍ଥ ଯକୃତ ଏକ ସୁସ୍ଥ ଜୀବନର ଚାବିକାଠି ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି। ଗତ 3 ଦିନ ହେଲା ଶିଖରଚଣ୍ଡୀ ମୁଣ୍ଡିଆରେ ଆତଙ୍କ ସୃଷ୍ଟି କରିଥିବା 2 ଦନ୍ତା ହାତୀଙ୍କୁ ଜଙ୍ଗଲକୁ ଘଉଡ଼ା ଯାଇଥିବା ଜଣାପଡ଼ିଛି। ଚନ୍ଦକା ବନଖଣ୍ଡ ଡିଏଫ୍ଓଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଦଳ ରାତି ତମାମ ସୁନିୟୋଜିତ ଢଙ୍ଗରେ ହାତୀମାନଙ୍କୁ ଘଉଡ଼ାଇବା କାର୍ଯ୍ୟ କରିଥିଲା। ହାତୀଦ୍ୱୟ ବର୍ତ୍ତମାନ ଭରତପୁର ଜଙ୍ଗଲକୁ ଫେରିଯାଇଛନ୍ତି। ଅନେକ ସମୟରେ ଖାଦ୍ୟ ଅନ୍ୱେଷଣରେ ହାତୀଗୁଡ଼ିକ ଜଙ୍ଗଲ ଛାଡ଼ି ସହର ମୁହାଁ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ହାତୀମାନଙ୍କ ଗତିବିଧି ନିୟନ୍ତ୍ରଣ କରିବା ଲାଗି କେତେକ ହାତୀଙ୍କ ବେକରେ କୋଲାର ଲଗାଯାଇଥିବା ବେଳେ ହାତୀଗୁଡ଼ିକ ଯେଭଳି ଆଖପାଖ ଅଞ୍ଚଳକୁ ପ୍ରବେଶ ନ କରିବେ ସେଥିଲାଗି କେତେକ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଯାଜପୁର ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ମାମଲାରେ 7 ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଟ୍ରାକ୍ଟରର ମାଲିକ ଏବଂ ଡ୍ରାଇଭର ଅଛନ୍ତି। ଏଥିସହ 5ଟି ଟ୍ରାକ୍ଟର ଏବଂ 2ଟି ଜେସିବି ଜବତ କରାଯାଇଛି। ଲଘୁ ଖଣିଜ ଲୁଟ୍ ହେଉଥିବାର ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ ହୋଇଥିଲା। କଟକ ବିଦ୍ୟାଧରପୁରସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଧାନ ଗବେଷକମାନଙ୍କ 4-ଦିନିଆ ଜାତୀୟ ସମ୍ମିଳନୀ ଜାରି ରହିଛି। ସମ୍ମିଳନୀର ଆଜି 3ୟ ଦିନରେ ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ଧାନ ଗବେଷକ ଓ ବୈଜ୍ଞାନିକମାନେ ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଯେଭଳି ଅଧିକରୁ ଅଧିକ ଫସଲ ଉତ୍ପାଦନ କରାଯାଇପାରିବ ସେ ନେଇ ଆଲୋଚନା କରୁଛନ୍ତି। ରାଜ୍ୟରେ ଚଳିତ ମାସରେ ଖଡ଼ି ଛୁଆଁ ଓ ବିଦ୍ୟାଳୟ ପ୍ରବେଶ କାର୍ଯ୍ୟ ହେବା ପରେ ଆସନ୍ତା 30 ତାରିଖରେ 2026-27 ଶିକ୍ଷାବର୍ଷର ପ୍ରଥମ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡ଼ିକରେ ସେହିଦିନ ପ୍ରଥମ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ମଧ୍ୟ ଏପ୍ରିଲ 30 ତାରିଖରେ ଅନୁଷ୍ଠିତ ହେବ। ଓସେପା ପକ୍ଷରୁ ବୈଠକ ଆୟୋଜନ ନେଇ ସମସ୍ତ ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଯାଇଛି। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ମନସ୍ମିତା ଖୁଣ୍ଟିଆ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଶିଶୁ ଅନୁଷ୍ଠାନ, ସେବାଶ୍ରମ ଓ ଶକ୍ତି ସଦନ ପରିଦର୍ଶନ କରିଛନ୍ତି। ସେଠାକାର ପରିଚାଳନା ମୌଳିକ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ଶିଶୁମାନଙ୍କ ସହିତ ସେମାନଙ୍କର ଅନୁଭୂତି, ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ଅବସରରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପାଣିପାଗ ରାଜ୍ୟରେ ଗରମ ଓ ଗୁଳୁଗୁଳି ପାଗ ଜାରି ରହିଛି। ପରବର୍ତ୍ତୀ 6-7 ଦିନ ଯାଏଁ ଦିନ ତାପମାତ୍ରାରେ ସେଭଳି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ 10ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଟିଟିଲାଗଡ଼ଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 42.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ରେ ଭାରତର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ଓ ସେମିକଣ୍ଡକ୍ଟର ପ୍ରକଳ୍ପର ହେଲା ଶିଳାନ୍ୟାସ। ପ୍ରତିରକ୍ଷା ପ୍ରଯୁକ୍ତି ବିଦ୍ୟା ଓ ଉଚ୍ଚମାନର କମ୍ପ୍ୟୁଟିଂ କ୍ଷେତ୍ରରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ କହିଲେ ମୁଖ୍ୟମନ୍ତ୍ରୀ। ଭାରତରେ ଗତ 12 ବର୍ଷରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 6 ଗୁଣ ବୃଦ୍ଧି ପାଇଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା। ଲୋକମାନଙ୍କ ସୁରକ୍ଷା ଲାଗି ସରକାର ନିର୍ମାଣ କରିବେ ଅଧିକ ସଂଖ୍ୟାର ଆଶ୍ରୟସ୍ଥଳୀ। ଯକୃତର ଉପଯୁକ୍ତ ଯତ୍ନ ଓ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯକୃତ ଦିବସ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ 10ଟି ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।